ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ମାଓବାଦୀ ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଯୋଗଦେବେ ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ଓପିଏସ୍ସି ଦ୍ୱାରା ପରିଚାଳିତ ପିଜିଟି ଲିଖିତ ପରୀକ୍ଷା ବାତିଲ। ଐତିହାସିକ କଟକ ବାଲିଯାତ୍ରାରେ ପ୍ଲଟ୍ ବୁକିଂ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ମାଓବାଦୀ ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମାଓବାଦୀ ପ୍ରଭାବିତ 8 ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ। 2026 ମାର୍ଚ୍ଚ ମାସ ସୁଦ୍ଧା ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ମାଓବାଦୀ ଆହ୍ୱାନର ମୁକାବିଲା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ଲକ୍ଷ୍ୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଜାତୀୟ ସୁରକ୍ଷା ଉପପରାମର୍ଶଦାତା, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ପ୍ରଭାବିତ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ଯୋଗାଯୋଗକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ଏବଂ 14 ସୋମବାର ଦିନ ବନ୍ଦ ରହିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଓ 14 ଦୁର୍ଗାପୂଜା ଭସାଣି ପାଇଁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ 3 ବର୍ଗରେ ହେବାକୁ ଥିବା ଶିକ୍ଷକମାନଙ୍କ ପାଇଁ ପିଜିଟି ଲିଖିତ ପରୀକ୍ଷାକୁ ଆଜି ବାତିଲ କରାଯାଇଛି। ପଦାର୍ଥ ବିଜ୍ଞାନ, ଗଣିତ ଏବଂ ଓଡ଼ିଆ ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବାକୁ ଥିଲା। ଆୟୋଗ ପକ୍ଷରୁ ଅନିବାର୍ଯ୍ୟ କାରଣ ଦର୍ଶାଇ ଇଚ୍ଛାଧୀନ ପ୍ରଥମ ଓ ଦ୍ୱିତୀୟ ପତ୍ର ପରୀକ୍ଷାକୁ ବାତିଲ କରାଯାଇଛି। ଅନ୍ୟ ଇଚ୍ଛାଧୀନ ବିଷୟଗୁଡ଼ିକର ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ଅନୁଷ୍ଠିତ ହେବ। ବାତିଲ କରାଯାଇଥିବା ପରୀକ୍ଷାର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଆୟୋଗର ସମ୍ପାଦକ ସୂଚନା ଦେଇଛନ୍ତି। ରାଜ୍ୟରେ ଥିବା ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକଙ୍କ ଉପସ୍ଥାନ କଡ଼ାକଡ଼ି କରାଯିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଛି। ସୂଚନା ଅନୁସାରେ ଅଧ୍ୟାପକମାନଙ୍କ ଉପସ୍ଥାନ ତଥ୍ୟକୁ ସାମ୍ସ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ। ଏହାକୁ ନିର୍ଦ୍ଦେଶାଳୟର ନିରୀକ୍ଷକ ଅଧିକାରୀ ତର୍ଜମା କରିବେ। ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ସ୍କଫ୍ ଟାଇଫଏଡ୍ ସନ୍ଦେହରେ 900 ଅଧିକ ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 73 ସ୍କଫ୍ ଟାଇଫସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ବିଭିନ୍ନ ଡାକ୍ତରଖାନାରେ ଚିକିହିତ ହେଉଥିବା ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି ବୋଲି ବରଗଡ଼ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିରୁପମା ଷଡ଼ଙ୍ଗୀ କହିଛନ୍ତି। ଜିଲ୍ଲାରେ ଗତ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବିଷାକ୍ତ କୀଟ କାମୁଡ଼ିବା ଦ୍ୱାରା ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ଏହାଦ୍ୱାରା 2 ମୃତ୍ୟୁ ହୋଇଥିବା ଡାକ୍ତର ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପାଇଁ ଉପକରଣ ଉପଲବ୍ଧ ରହିଛି। ଘରୋଇ ଡାକ୍ତରଖାନାରେ ଚିକିହିତ ହେଉଥିବା ରୋଗୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତର ଷଡ଼ଙ୍ଗୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଗଣ୍ଡ ଜିଲ୍ଲାରେ ସଦସ୍ୟତା ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଐତିହାସିକ କଟକ ରେ ପ୍ଲଟ୍ ବୁକିଂ ପାଇଁ ଆଜିଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ପଞ୍ଜିକରଣ ପ୍ରକ୍ରିୟାକୁ ପ୍ରଥମଥର ପାଇଁ ଇ ପେମେଣ୍ଟ ଜରିଆରେ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୃଷ୍ଠପୋଷକଙ୍କୁ ପଞ୍ଜିକରଣ ପ୍ରକ୍ରିୟାରେ ପ୍ରାଧାନ୍ୟ ଦିଆଯିବ। ଆସନ୍ତା 15 ଅନ୍ୟ ବ୍ୟବସାୟୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପ୍ଲଟ୍ ପାଇଁ ପଞ୍ଜିକରଣ କରିପାରିବେ। ସୂଚନା ଅନୁସାରେ ଆସନ୍ତା ନଭେମ୍ବର 15 ରୁ 22 ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ହବିଷ ବ୍ରତ ପାଳନ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ହବିଷ୍ୟାଳି ଯୋଜନାରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ଜାରି ରହିବ। ଯୋଜନା ଅଧୀନରେ 2500 ହବିଷ୍ୟାଳିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇଚ୍ଛୁକ ହବିଷ୍ୟାଳି ଆସନ୍ତା 17 ତାରିଖଠାରୁ ପୁରୀରେ ପହଞ୍ଚ ଅଫ୍ଲାଇନ୍ରେ ମଧ୍ୟ ପଞ୍ଜୀକରଣ କରିପାରିବେ। ସେମାନଙ୍କ ପାଇଁ 4ଟି ଶିବିରର ବ୍ୟବସ୍ଥା କରାଯାଉଛି। ସେଠାରେ ଦେୟମୁକ୍ତ ରହଣି, ପ୍ରସାଦ ସେବନ, ଦର୍ଶନ ଏବଂ ପୂଜାପାଠର ବ୍ୟବସ୍ଥା ସହ ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ସୁବିଧା ରହିବ। ତେବେ ହବିଷ୍ୟାଳିଙ୍କ ପାଇଁ ତତ୍କାଳ ପଞ୍ଜୀକରଣର ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ରାଜ୍ୟରେ ଆସନ୍ତା ଖରିଫ୍ ଋତୁରୁ ମଣ୍ଡିରେ ଧାନର ଗୁଣବତ୍ତା ଯାଞ୍ଚ ପାଇଁ କୃତ୍ରିମ ବୁଦ୍ଧିମତା ଥିବା ଗ୍ରେନ୍ ଆନାଲାଇଜରର ବ୍ୟବହାର କରାଯିବ। ପ୍ରଥମ ପର୍ଯ୍ୟାୟରେ 200 ଗ୍ରେନ୍ ଆନାଲାଇଜର ଲାଗିବ। ଏହା ମାତ୍ର 2 ମିନିଟ୍ରେ ଧାନର ମାନ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ଏହି ଆନାଲାଇଜର କିଣିବା ଦାୟିତ୍ୱ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ଦିଆଯାଇଛି। ସୂଚନା ଅନୁସାରେ ଚଳିତ ଖରିଫ୍ ଋତୁରେ ସରକାର ମଣ୍ଡିରୁ 71 ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 4036 ଧାନ ସଂଗ୍ରହ କେନ୍ଦ୍ର କରାଯାଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା'ଙ୍କୁ କୁଷ୍ମାଣ୍ଡା ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ଷୋଳ ପୂଜା ଏବଂ ନବରାତ୍ର ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି। ଏ ସମ୍ପର୍କରେ ଆମ ବଲାଙ୍ଗୀର ସମ୍ଭାଦଦାତାଙ୍କ ରିପୋର୍ଟ।
ବଲାଙ୍ଗୀର ଜିଲ୍ଲା ସହର ଗ୍ରାମାଞ୍ଚଳରେ ବର୍ତ୍ତମାନ ସମସ୍ତ ସ୍ଥାନରେ ମା' ଦୁର୍ଗାଙ୍କ ନବଦୁର୍ଗା ମେଢ଼ ପୂଜା ହେଉଥିବା ବେଳେ ସମସ୍ତ ଦେବୀପୀଠ ମାନଙ୍କରେ ଷୋଳ ପୂଜା ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ମା' ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ଏ ବିଷୟରେ ଅଧିକ ତଥ୍ୟ ଦିଅନ୍ତି ଗବେଷକ ଲକ୍ଷ୍ମୀକାନ୍ତ ମିଶ୍ର।
ସମଗ୍ର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପୀଠରେ ନବଦୁର୍ଗା ପୂଜା ହୋଇଆସୁଛି ଏବଂ ପାଟନାଗଡ଼ରେ ମା' ପାଟଣେଶ୍ୱରୀ, ସମଲେଶ୍ୱରୀ ଏବଂ ଡଙ୍ଗେଇଙ୍କର ପ୍ରସିଦ୍ଧ ବୟଲ ଯାତ୍ରା ନବମୀ ଦିନ ଅନୁଷ୍ଠିତ ହୋଇଥାଏ ଏବଂ ସେ ଏଇଠି ଯେହେତୁ ଯନ୍ତ୍ର ସାହାଯ୍ୟରେ ପୂଜା କରାଯାଇଥାଏ, ପରମ୍ପରା ଅନୁଯାୟୀ ମା ବରୁଆ ଦେହରେ ବିଜେହୀ ସେଦିନ ନଗର ପରିଭ୍ରମଣ କରିଥାନ୍ତି ଏବଂ ସେଦିନ ଏହି ବୟଲ ଯାତ୍ରାକୁ ଉପଭୋଗ କରିବା ଲାଗି ରାତି ତମାମ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ତାକୁ ଉପଭୋଗ କରିଥାନ୍ତି।
ବଲାଙ୍ଗୀର ଆକାଶବାଣୀ ସୁବୋଧ ମେହେର।
ଶକ୍ତିପୀଠଗୁଡ଼ିକରେ ମା'ଙ୍କର ନବରାତ୍ର ପୂଜା ଅବସରରେ ଚତୁର୍ଥ ଦିବସରେ ଆଜି କୁଷ୍ମାଣ୍ଡ ବେଶ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳ ଖେମୁଠିଠାରେ ପବିତ୍ର ଶାରଦୀୟ ଦୁର୍ଗୋତ୍ସବ ଅବସରରେ ମା'ଙ୍କ ନବରାତ୍ର ପୂଜା ସହିତ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ପୂଜାର୍ଚ୍ଚନା ଚାଲିଛି। ଶକ୍ତିପୀଠରେ ଅଧିଷ୍ଠାତ୍ରୀ ଦେବୀ ମା' ଦଣ୍ଡା ମାଲାମ୍ମା ଓ ନୀଲାମ୍ମାଙ୍କର ନବରାତ୍ର ପୂଜା ସହ ଚଣ୍ଡୀପାଠ, ହୋମ, ଯଜ୍ଞ ଆଦି ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେଉଛି। ସେହିଭଳି ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିରରେ ମଧ୍ୟ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ଚାଲିଛି। ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରଠାରେ ପ୍ରାପ୍ତ ବୟସ୍କଙ୍କ ପାଇଁ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଟିକା 18 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ନେଇପାରିବେ। ଯେଉଁମାନଙ୍କୁ ବିଗତ 5 ବର୍ଷ ମଧ୍ୟରେ ଯକ୍ଷ୍ମା ହୋଇଥିବ ସେମାନେ ମଧ୍ୟ ଏହି ଟିକା ନେଇପାରିବେ। ଏଥିସହିତ ଯକ୍ଷ୍ମା ରୋଗୀଙ୍କ ନିକଟ ସମ୍ପର୍କୀୟ, ବରିଷ୍ଠ ନାଗରିକ, କୁପୋଷଣର ଶିକାର ହୋଇଥିବା ବ୍ୟକ୍ତି, ମଧୁମେହ ଏବଂ ଧୂମପାନ କରୁଥିବା ବ୍ୟକ୍ତି ମାଗଣାରେ ଟିକା ନେଇପାରିବେ। କେନ୍ଦ୍ରୀୟ ବିଦ୍ୟାଳୟ ସମୂହ ଜାତୀୟ ତୀରନ୍ଦାଜ କ୍ରୀଡ଼ା ପ୍ରତିଯୋଗିତାରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ଉତ୍ତରପ୍ରଦେଶର ଫରିଦାବାଦଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧର ସୁରଜ ମେହେର 2ଟି ସ୍ୱର୍ଣ୍ଣ, କ୍ରିଷ୍ଣାମୟୀ ମହାକୁଡ ରୌପ୍ୟ ଓ ସନ୍ତୃପ୍ତି ସାହୁ ବ୍ରୋଞ୍ଜ ପଦକ ପାଇ ସଫଳତା ହାସଲ କରିଛନ୍ତି। ପାଣିପାଗ। ଉତ୍ତର ବଙ୍ଗୋପସାଗର ସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବାରେ ଲାଗିଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର କେତେକ ସ୍ଥାନରୁ ଅପସରି ଯାଇଛି। ତେବେ ଓଡ଼ିଶାରୁ ମୌସୁମୀ ଅପସରଣ ପ୍ରକ୍ରିୟା ପାଇଁ ଆଉ କିଛି ସମୟ ଲାଗିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ମାଓବାଦୀ ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଯୋଗଦେବେ 8ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ଓପିଏସ୍ସି ଦ୍ୱାରା ପରିଚାଳିତ ପିଜିଟି ଲିଖିତ ପରୀକ୍ଷା ବାତିଲ। ଐତିହାସିକ କଟକ ବାଲିଯାତ୍ରାରେ ପ୍ଲଟ୍ ବୁକିଂ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର 20ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।